आकाशवाणी ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭାରତୀୟ ସାମଗ୍ରୀ ଉପରେ ଘୋଷିତ ଆମେରିକୀୟ ଶୁଳ୍କର ପ୍ରଭାବ ଯାଞ୍ଚ କରୁଛନ୍ତି ସରକାର। ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ପାଇଁ 6,520 କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିକାଶ ଲକ୍ଷ୍ୟ ହାସଲ ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ମିଆଁମାର ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ପରିଷଦ ଆଜି ଗଠନ କଲା ନୂତନ କେନ୍ଦ୍ର ସରକାର। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ପଞ୍ଚମ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଭାରତର ବ୍ୟାଟିଂ ଜାରି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା ହୋଇଛି। ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଉପରେ ଆଲୋଚନା ଦାବି କରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ପରେ ଲୋକସଭାକୁ 2 ଥର ଏବଂ ରାଜ୍ୟସଭାକୁ 3 ଥର ମୁଲତବୀ କରାଯିବା ପରେ ଶେଷରେ ଆଜି ଦିନକ ପାଇଁ ମୁଲତବୀ ହୋଇଛି। ଅପରାହ୍ନ 4ଟାରେ 2ୟ ଥର ମୁଲତବୀ ପରେ ଲୋକସଭାର ଅଧିବେଶନ ବସିବା ସମୟରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ସରକାର ସମ୍ପ୍ରତି ଭାରତୀୟ ସାମଗ୍ରୀ ଉପରେ ଘୋଷିତ ଆମେରିକାର 25% ଶୁଳ୍କର ପ୍ରଭାବ ଯାଞ୍ଚ କରୁଛନ୍ତି। ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ ଏବଂ ଚାଷୀ, ଉଦ୍ୟୋଗୀ, ଏମ୍ଏସ୍ଏମ୍ଇ, ଶିଳ୍ପ ସଂସ୍ଥା ସମେତ ସମସ୍ତ ଅଂଶୀଦାରଙ୍କ ପରାମର୍ଶ ନେଇ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ବକ୍ତବ୍ୟ ରଖିଥିଲେ।
ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ନିର୍ଯାତକୁ ଔର ଉଦ୍ୟୋଗ ସହିତ ସବୁ ହିତଧାରକୋ ସେ ସମ୍ବାଦ କର ଇସ୍ ବିଷୟ ପର ଉନକେ ଆକଳନ କି ଜାନକାରୀ ଲେ ରହା ହେ। ସରକାର ହମାରେ କିସାନୋ, ଶ୍ରମିକୋ, ଆଣ୍ଟରପ୍ରେନର୍ସ, ନିର୍ଯାତକୋ, ସୂକ୍ଷ୍ମ, ଲଘୁ ଔର ମଧ୍ୟମ ଉଦ୍ୟୋଗୋ ଔର ଉଦ୍ୟୋଗ ଜଗତ କେ ସବୁ ହିତଧାରକୋ କେ କଲ୍ୟାଣ କି ରକ୍ଷା ଔର ସମ୍ବର୍ଦ୍ଧନ କୋ ସର୍ବୋଚ୍ଚ ମହତ୍ତ୍ୱ ଦେତି ହେ।
ପରେ ବାଚସ୍ପତି ଓମ୍ ବିର୍ଲା ଶୂନ୍ୟକାଳ ଚଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ସେ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଅପରାହ୍ନ 4:30 ଗୃହ ପୁନର୍ବାର ଆରମ୍ଭ ହେବା ପରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଭାରତୀୟ ସାମଗ୍ରୀ ଉପରେ ଆମେରିକା ଦ୍ୱାରା ଘୋଷଣା କରାଯାଇଥିବା ଶୁଳ୍କ ନେଇ ବିବୃତ୍ତି ରଖିବା ପରେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିଥିଲା। ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ପୂର୍ବରୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଆରମ୍ଭ ସମୟରେ ଉଭୟ ସଦନ ପକ୍ଷରୁ ଭୂ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ନାସା ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର ନିସାର ଉପଗ୍ରହର ସଫଳ ଉତ୍କ୍ଷେପଣ ପାଇଁ ଇସ୍ରୋ ଏବଂ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। କେନ୍ଦ୍ର କ୍ୟାବିନେଟ୍ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ପାଇଁ 6,520 କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛନ୍ତି। ଏଥିରେ 1,920 କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ରହିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ଅନ୍ତର୍ଗତ 50 ବହୁମୁଖୀ ଖାଦ୍ୟ ଉତ୍ପାଦ ୟୁନିଟ୍ ସ୍ଥାପନ ହେବା ପାଇଁ 1,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଛଡ଼ା ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ NABL ମାନ୍ୟତା ସହ 100 ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା ସ୍ଥାପନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ତ ୟେ ସାଇଣ୍ଟିଫିକ ତରିକେ ଅପନାନେ ସେ କିସାନୋ କି ଇନକମ ମେ ସୁଧାର ଆତା ହେ। ଇସିଲିଏ ଜରୁରୀ ହେ କି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡର୍ଡସ୍ ପେ ଏକ୍ସପୋର୍ଟସ୍ କୋ ବଢ଼ାବା ଦେନେ କେ ଲିଏ ଫୁଡ୍ ଟେଷ୍ଟିଂ ଲ୍ୟାବ୍ସ କି ସ୍ଥାପନା କି ଯାଏ। ତ ଆଜ କେ ଫୈସଲେ ମେ ଓଭରଅଲ ଆଉଟଲେ ବଢ଼ାୟା ଗୟା ଟୁ 6,520 କରୋଡ଼ ରୁପିଜ ଔର ଉସମେ ସେ 1,000 କରୋଡ଼ ସ୍ପେସିଫିକଲି ରଖା ଗୟା 50 ଇରେଡିଏସନ ୟୁନିଟ୍ସ ଆଣ୍ଡ 100 ଫୁଡ୍ ଟେଷ୍ଟିଂ ଲ୍ୟାବ୍ସ କେ ଲିଏ।
ଏତଦ୍ବ୍ୟତୀତ ପଞ୍ଚଦଶ ଅର୍ଥ ଆୟୋଗର ସୁପାରିଶ ଅନୁସାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାର ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକର ମଞ୍ଜୁରୀ ପାଇଁ 920 କୋଟି ଟଙ୍କା ରହିଛି। ସମଗ୍ର ଦେଶର ବିଭିନ୍ନ ଯୋଗ୍ୟ ସଂସ୍ଥାଗୁଡ଼ିକୁ ପ୍ରସ୍ତାବ ଆମନ୍ତ୍ରଣ କରାଯିବା ପରେ ପ୍ରଚଳିତ ଯୋଜନା ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ ଯାଞ୍ଚ ପରେ ପ୍ରସ୍ତାବଗୁଡ଼ିକ ଅନୁମୋଦନ କରାଯିବ। କ୍ୟାବିନେଟ୍ 2025-26ରୁ 2028-29 ପର୍ଯ୍ୟନ୍ତ 4 ବର୍ଷ ପାଇଁ 2,000 କୋଟି ଟଙ୍କା ବ୍ୟୟବରାଦ ସହ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଜାତୀୟ ସମବାୟ ବିକାଶ ନିଗମ NCDC ସହାୟତା ପାଇଁ ଅନୁଦାନକୁ ମଧ୍ୟ ଅନୁମୋଦନ କରିଛନ୍ତି, ଯାହାଫଳରେ NCDC 4 ବର୍ଷ ମଧ୍ୟରେ ଖୋଲା ବଜାରରୁ 20,000 କୋଟି ଟଙ୍କା ସଂଗ୍ରହ କରିପାରିବ। ଏହି ପାଣ୍ଠି NCDC ଦ୍ୱାରା ନୂତନ ପ୍ରକଳ୍ପ ସ୍ଥାପନ କିମ୍ବା ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ସମବାୟ ସଂସ୍ଥାଗୁଡ଼ିକ ଋଣ ପ୍ରଦାନ ଏବଂ କାର୍ଯ୍ୟକାରୀ ସରକାରୀ ପୁଞ୍ଜି ଆବଶ୍ୟକତା ପୂରଣ ପାଇଁ ଋଣ ପ୍ରଦାନ କରିପାରିବ। ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ଓଡ଼ିଶା ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡର 13 ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି 4 ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ 574 କିଲୋମିଟର ବୃଦ୍ଧି କରିବ। ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ 11,169 କୋଟି ଟଙ୍କା ରହିଥିବା ବେଳେ 2028-29 ସୁଦ୍ଧା ଏହାକୁ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦେଓଘର ପ୍ରତିଷ୍ଠା ଲାଭ କରିବାର 6 ମଧ୍ୟରେ 5 ଆଦିବାସୀ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରି ଉନ୍ନତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ପ୍ରୟାସକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଛନ୍ତି। ଝାଡ଼ଖଣ୍ଡସ୍ଥିତ ଏମ୍ସ ଦେଓଘରର ପ୍ରଥମ ସମାବର୍ତ୍ତନ ସମାରୋହରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ଏମ୍ସ ଦେଓଘରର ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣାଦାୟୀ ହୋଇପାରିଛି ବୋଲି କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ବିଜେତା ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। 50%ରୁ ଅଧିକ ମହିଳା ପୁରସ୍କୃତ ହୋଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ। ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଧ୍ୟାନ ଦେଇ ରାଷ୍ଟ୍ରପତି ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସମ୍ବନ୍ଧିତ ଚିକିତ୍ସା ବୃତ୍ତିଧାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଆହ୍ୱାନ ଦେଇଥିଲେ। ନିକଟସ୍ଥ ଅଞ୍ଚଳରେ ନବଜାତ ମୃତ୍ୟୁହାର, ଶିଶୁମାନଙ୍କଠାରେ କୁପୋଷଣ, ସିକିଲ୍ ସେଲ୍ ଆନିମିଆ ଏବଂ ଥାଲାସିମିଆ ହ୍ରାସ କରିବାରେ ଏମ୍ସ ଦେଓଘରର ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରିଥିଲେ। କଳା ଜ୍ୱର ରୋଗର 100% ନିରାକରଣରେ ଦେଶର ସଫଳତା ବିଷୟ ଉଲ୍ଲେଖ କରି ରାଷ୍ଟ୍ରପତି ନୂତନ ଡାକ୍ତରମାନଙ୍କୁ ସମାଜ ପ୍ରତି ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସହ ଦେଶରେ ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧତାର ଆଲୋକ ବର୍ତ୍ତିବା ସାଜିବାକୁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହିୟାଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଉଭୟ ନେତା ଭାରତ ଏବଂ UAE ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ ସହଭାଗିତାକୁ ସଶକ୍ତ କରିବା ନେଇ ସେମାନଙ୍କର ପାରସ୍ପରିକ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବାର୍ତ୍ତାଳାପ ସମୟରେ UAE ରାଷ୍ଟ୍ରପତି ଶ୍ରୀ ମୋଦିଙ୍କୁ ଭାରତ ଇତିହାସରେ ଦ୍ୱିତୀୟ ସର୍ବାଧିକ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇବା ସହ ଦେଶ ପ୍ରତି ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ନିରନ୍ତର ସଫଳତା କାମନା କରିଥିଲେ। ବୁଦ୍ଧଙ୍କ ଅବଶେଷ ସହ ଜଡ଼ିତ ବୋଲି ବିଶ୍ୱାସ କରାଯାଉଥିବା ପବିତ୍ର ଅଳଙ୍କାରର ଏକ ସେଟ୍ ଭାରତକୁ ଫେରାଇ ଅଣାଯାଇଛି। ସୋଥେବି କମ୍ପାନୀ ପକ୍ଷରୁ ନିଲାମ ହୋଇଥିବା ଏହି ଅଳଙ୍କାରଗୁଡ଼ିକୁ ମୁମ୍ବାଇର ଗୋଦ୍ରେଜ ଶିଳ୍ପଗୋଷ୍ଠୀ ଅଧିଗ୍ରହଣ କରିଛି। 2 ଆଲୋଚନା ପରେ ଏହି ଅଳଙ୍କାର ସେଟ୍ ଭାରତକୁ ଫେରିଆସିଛି। ନିଲାମୀ କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି ଅବଶେଷଗୁଡ଼ିକ ଏବେ ଭାରତରେ ସ୍ଥାୟୀ ସାର୍ବଜନୀନ ପ୍ରଦର୍ଶନ ପାଇଁ ଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଗତ ବୁଧବାର ଘୋଷଣା କରି ଏହାକୁ ଗର୍ବ ଏବଂ ଆନନ୍ଦର ମୁହୂର୍ତ୍ତ ବୋଲି ଅଭିହିତ କରି ଏହା ଦେଶର ସାଂସ୍କୃତିକ ଐତିହ୍ୟର ବିଜୟ ବୋଲି କହିଥିଲେ। ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଅବଶେଷଗୁଡ଼ିକ ଦୀର୍ଘ 127 ପରେ ଘରକୁ ଫେରିଆସୁଛି। ମିଆଁମାରର ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ପରିଷଦ NDSC ଆଜି ଏକ ନୂତନ କେନ୍ଦ୍ର ସରକାର ଏବଂ ରାଜ୍ୟ ସୁରକ୍ଷା ଓ ଶାନ୍ତି କମିଶନ ଗଠନ କରିଛି। ମିଆଁମାର ରେଡିଓ ଏବଂ ଟେଲିଭିଜନ ଅନୁଯାୟୀ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ୟୁନ ସାଙ୍ଗଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ବେଳେ ରାଜ୍ୟ ସୁରକ୍ଷା ଏବଂ ଶାନ୍ତି କମିଶନର ଅଧ୍ୟକ୍ଷ ଭାବେ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲାଇଙ୍ଗ ଭାବେ କାର୍ଯ୍ୟ କରୁଛନ୍ତି। ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର 5ମ ତଥା ଚୂଡ଼ାନ୍ତ ମ୍ୟାଚ୍ ଲଣ୍ଡନର ଓଭାଲ୍ରେ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ଇଂଲଣ୍ଡ ବିପକ୍ଷରେ ତା'ର ପ୍ରଥମ ଇନିଂସରେ 2 ହରାଇ 72 ସଂଗ୍ରହ କରିଛି। ସାଇ ସୁଦର୍ଶନ 25 ଏବଂ ଶୁଭମନ ଗିଲ୍ 15 କରି ଅପରାଜିତ ଅଛନ୍ତି। 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଏହି ଚୂଡ଼ାନ୍ତ ମ୍ୟାଚ୍ ଭାରତ ପାଇଁ ନିର୍ଣ୍ଣାୟକ ହୋଇପଡ଼ିଛି। ଶୃଙ୍ଖଳା ପରାଜୟରୁ ବର୍ତ୍ତିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ। ପୂର୍ବରୁ ଇଂଲଣ୍ଡ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା। ଏହି ସିରିଜ୍ରେ ଇଂଲଣ୍ଡ 2-1 ଆଗୁଆ ରହିଛି। ବ୍ୟାଡମିଣ୍ଟନରେ ଭାରତର ଥରୁନ୍ ମାନ୍ନେପାଲି ଏବଂ ଲକ୍ଷ୍ୟ ସେନ୍ ମକାଉ ଓପନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭାରତୀୟ ସାମଗ୍ରୀ ଉପରେ ଘୋଷିତ ଆମେରିକୀୟ ଶୁଳ୍କର ପ୍ରଭାବ ଯାଞ୍ଚ କରୁଛନ୍ତି ସରକାର। ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ପାଇଁ 6,520 କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିକାଶ ଲକ୍ଷ୍ୟ ହାସଲ ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ମିଆଁମାର ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ପରିଷଦ ଆଜି ଗଠନ କଲା ନୂତନ କେନ୍ଦ୍ର ସରକାର ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ଶୃଙ୍ଖଳାର 5ମ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।